ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ 7 ସଶକ୍ତ ଗୋଷ୍ଠୀ ଗଠନ କରାଯାଇଛି, କହିଲେ ପ୍ରଧାନମନ୍ତ୍ରୀ. ଦେଶରେ ପାଇପ୍ ମାଧ୍ୟମରେ ଗ୍ୟାସ୍ ଯୋଗାଣକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜାରି ହେଲା ନୂତନ ନିର୍ଦ୍ଦେଶନାମା. ଲୋକସଭାରେ ଆଜି ଅର୍ଥ ବିଲ୍ 2026 ଆଲୋଚନାର ଉତ୍ତର ପ୍ରଦାନ କରିବେ ଅର୍ଥମନ୍ତ୍ରୀ. ଏଚ୍ଆଇଭି ଆହ୍ୱାନର ମୁକାବିଲା ନେଇ ହାଇଦ୍ରାବାଦରେ ଆରମ୍ଭ ହେଉଛି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଏବଂ ଛତିଶଗଡ଼ରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ପ୍ରତିଯୋଗିତା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପଶ୍ଚିମ ଏସିଆ ସଂଘର୍ଷ ଏବଂ ଏହାର ସମ୍ଭାବ୍ୟ ଦୀର୍ଘକାଳୀନ ପ୍ରଭାବର ମୁକାବିଲା ଲକ୍ଷ୍ୟ ନେଇ 7 ସଶକ୍ତ ଗୋଷ୍ଠୀ ଗଠନ କରାଯାଇଛି. ଆହ୍ୱାନର ମୁକାବିଲା ଲକ୍ଷ୍ୟ ନେଇ ଟିମ୍ ଇଣ୍ଡିଆ ଦୃଷ୍ଟିକୋଣ ଆଧାରରେ କେନ୍ଦ୍ର ସହିତ ମିଳିମିଶି କାର୍ଯ୍ୟ କରିବାକୁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି. ସଂଘର୍ଷର ସମ୍ଭାବ୍ୟ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହି 7 ଗୋଷ୍ଠୀ ଇନ୍ଧନ, ସାର, ଗ୍ୟାସ୍, ଯୋଗାଣ ଶୃଙ୍ଖଳା ଏବଂ ମୁଦ୍ରାସ୍କୀତି ଆଦି ବିଭିନ୍ନ କ୍ଷେତ୍ର ଉପରେ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରିବେ।
भारत सरकार ने एक इंटर मिनिस्ट्रियल ग्रुप भी बनाया है। 7 नए एम्पावर्ड ग्रुप्स का भी गठन किया गया है। ये ग्रुप सप्लाई चेन, पेट्रोल डीजल, फर्टिलाइजर, गैस, महंगाई ऐसे विषयों पर त्वरित और दूरगामी रणनीति के तहत कार्रवाई करने का काम करेंगे।
ରାଜ୍ୟସଭାରେ ଗତକାଲି ବିବୃତ୍ତି ଦେଇ ଶ୍ରୀ ମୋଦି ପଶ୍ଚିମ ଏସିଆ କ୍ଷେତ୍ରରେ ଶାନ୍ତି ଫେରାଇ ଆଣିବା ପାଇଁ ଆଲୋଚନା ଏବଂ କୂଟନୈତିକ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉତ୍ତେଜନା ହ୍ରାସ ଏବଂ ହର୍ମୁଜ୍ ପ୍ରଣାଳୀ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ମତ ପୋଷଣ କରିଛନ୍ତି। ପଶ୍ଚିମ ଏସିଆରେ ସଂଘର୍ଷ ପରଠାରୁ ଉପସାଗରୀୟ ଦେଶଗୁଡ଼ିକର ନେତୃବୃନ୍ଦଙ୍କ ସହ ଟେଲିଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ଗୃହକୁ ସୂଚନା ଦେଇଛନ୍ତି। ଇରାନ, ଇସ୍ରାଏଲ୍ ଏବଂ ଆମେରିକା ସହ ମଧ୍ୟ ଏହି ପ୍ରସଙ୍ଗରେ ମତ ବିନିମୟ ହୋଇଥିବା ଶ୍ରୀ ମୋଦି କହିଛନ୍ତି। ଯୁଦ୍ଧ ପରିସ୍ଥିତି ଭାରତ ପାଇଁ ଅଶୋଧିତ ତୈଳ, ଗ୍ୟାସ୍ ଏବଂ ସାର ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଏକ ଆହ୍ୱାନ ସୃଷ୍ଟି କରିଛି। ତେବେ ଏହାକୁ ପ୍ରତିହତ କରିବା ପାଇଁ ଆତ୍ମନିର୍ଭରଶୀଳତା ଏକମାତ୍ର ବିକଳ୍ପ। ପରିସ୍ଥିତି ବାରମ୍ଭାର ପରିବର୍ତ୍ତନ ହେଉଛି ବୋଲି ବର୍ଣ୍ଣନା କରି ଶ୍ରୀ ମୋଦି ଦେଶବାସୀଙ୍କୁ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି। ବିଶ୍ୱସ୍ତରରେ ଯୁଦ୍ଧ ପରିସ୍ଥିତି ଗମ୍ଭୀର ଶକ୍ତି ସଙ୍କଟ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କୁ କଳାବଜାରୀ ଏବଂ ବେଆଇନ ମହଜୁଦକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଦେଶର ଏହି ଉଚ୍ଚ ସଦନରୁ ଶାନ୍ତି ଏବଂ ଆଲୋଚନାର ଏକ ମିଳିତ ସ୍ୱର ସମଗ୍ର ବିଶ୍ୱକୁ ଯିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଟେଲିଫୋନ୍ କଲ୍ରେ ପଶ୍ଚିମ ଏସିଆ ପରିସ୍ଥିତି ନେଇ ମତ ବିନିମୟ ହୋଇଛି। ଉତ୍ତେଜନା ହ୍ରାସ ଏବଂ ଶାନ୍ତି ପୁନଃସ୍ଥାପନକୁ ଭାରତ ସମର୍ଥନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଏହି ଜଳପଥ ଦେଇ ସୁରକ୍ଷିତ ଏବଂ ବାଧାମୁକ୍ତ ଚଳାଚଳ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଶ୍ୱ ଶକ୍ତି କ୍ଷେତ୍ର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶାନ୍ତି ଓ ସ୍ଥିରତା ପାଇଁ ପ୍ରୟାସ ସମ୍ପର୍କରେ ଆଲୋଚନା ଜାରି ରଖିବା ନେଇ ଉଭୟ ପକ୍ଷ ସହମତ ହୋଇଥିବା ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରାଗ କୁମାର ଦିସାନାୟକଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ବିଶ୍ୱ ଶକ୍ତି ସୁରକ୍ଷାକୁ ପ୍ରଭାବିତ କରୁଥିବା କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଉଭୟ ଦେଶ ଶକ୍ତି ସହଯୋଗକୁ ସୁଦୃଢ଼ କରିବା ଏବଂ ଆଞ୍ଚଳିକ ସୁରକ୍ଷା ବୃଦ୍ଧି ନେଇ ରହିଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ସୃଷ୍ଟ ଆହ୍ୱାନର ମୁକାବିଲା ପାଇଁ ଉଭୟ ଦେଶ ମିଳିତ ଭାବେ ଉଦ୍ୟମ କରିବାକୁ ସହମତ ହୋଇଥିବା ଶ୍ରୀ ମୋଦି କହିଛନ୍ତି। ଦେଶରେ ଶକ୍ତି ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ପାଇପ୍ ମାଧ୍ୟମରେ ଗ୍ୟାସ୍ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପାଇପ୍ଲାଇନ୍ ଭିତ୍ତିଭୂମିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ସରକାର ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଅବରୋଧ ଯୋଗୁଁ ଇନ୍ଧନ ଯୋଗାଣ ପ୍ରତିବନ୍ଧକ ପରିପ୍ରେକ୍ଷୀରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ପାଇପ୍ଲାଇନ୍ ଭିତ୍ତିଭୂମି ପ୍ରସାରଣରେ ସୃଷ୍ଟ ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଏହି ନିର୍ଦ୍ଦେଶନାମା ସହାୟକ ହେବ। ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ତ୍ୱରାନ୍ୱିତ ହୋଇପାରିଲେ ଏଲ୍ପିଜି ଉପରେ ନିର୍ଭରଶୀଳତା ହ୍ରାସ ପାଇବ, ଫଳରେ ଭିତ୍ତିଭୂମି ନଥିବା ଅଞ୍ଚଳଗୁଡ଼ିକରେ ଅତିରିକ୍ତ ଏଲ୍ପିଜି ଉପଲବ୍ଧ ହୋଇପାରିବ ବୋଲି ସରକାର କହିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାଇପ୍ଲାଇନ୍ ସଂଯୋଗ କାର୍ଯ୍ୟ ଶେଷ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ କମ୍ରେଡ୍ କୁନି କହୁଛି। ମୁଁ ଆଉ ରନି ଦୁଇ ଜଣ ପୋଲିସ ପାଖକୁ ଆସି ସିଲିଣ୍ଡର କରିଛୁ। ଆମେ ବି ଭଲରେ ଅଛୁ। ଏଇଠି ନିତୁ ଦାଦା ସହ ବି ସମସ୍ତେ ଭଲରେ ଅଛନ୍ତି। କମ୍ରେଡ୍ ମାଙ୍ଗୁ, ତୁମ ଅପେକ୍ଷାରେ ମୁଁ ଅଛି। ମା ବାପା ସହିତ ବି କଥା ହେଇଛି, ସେମାନେ ବି ଭଲରେ ଅଛନ୍ତି। ସୁଷମା, ରଜିତା, ଜିଉନି, ଜନି, ଅନ୍ୟ କମ୍ରେଡକୁ ନେଇ ନିତୁ ଦାଦା ଫୋନ ନମ୍ବରରେ କଣ୍ଟାକ୍ଟ କରିକି ଆସିପାରିବ। ମାର୍ଚ୍ଚ 31 ସୁଦ୍ଧା ସିଲିଣ୍ଡର କରିଲେ ପୋଲିସ ତୁମ ସିଲିଣ୍ଡରକୁ ଗ୍ରହଣ କରିବ। ପରେ ସିଲିଣ୍ଡର କରିଲେ ପୋଲିସ ତୁମ ସିଲିଣ୍ଡରକୁ ଗ୍ରହଣ କରିବ ନାହିଁ। ନିତୁ ଦାଦାର ଫୋନ ନମ୍ବର 7815705531।
ଲୋକସଭାରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ବିଲ୍ 2026 ଆଲୋଚନାର ଉତ୍ତର ପ୍ରଦାନ କରିବେ। ଆସନ୍ତା ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଏହି ବିଲ୍ ଗୃହରେ ଆଗତ କରାଯାଇଛି। ଗୃହରେ ଆଜି ଋଣ ପରିଶୋଧରେ ଅକ୍ଷମ ଏବଂ ଦେବାଳିଆ ଘୋଷିତ ସଂଶୋଧନ ବିଲ୍ 2025 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। 2016 ଆଇନରେ ସଂଶୋଧନ କରାଯାଇ ଏହି ବିଲ୍ ପ୍ରସ୍ତୁତ ହୋଇଛି। ଚୟନ କମିଟି ମଧ୍ୟ ଏହି ବିଲ୍ ଉପରେ ବିଚାର ବିମର୍ଶ କରି ନିଜର ମତ ଉପସ୍ଥାପନ କରିଛି। ରାଜ୍ୟସଭାରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ସାଧାରଣ ପ୍ରଶାସନ ବିଲ୍ 2026 ଉପସ୍ଥାପନ କରିବେ। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀରେ ଗ୍ରୁପ୍ ଏ ଜେନେରାଲ୍ ଡ୍ୟୁଟି ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସମ୍ପର୍କିତ ପ୍ରସ୍ତାବ ଏଥିରେ ରହିଛି। ଏଥିସହିତ ତୃତୀୟ ଲିଙ୍ଗୀ ଅଧିକାର ସୁରକ୍ଷା ସଂଶୋଧନ ବିଲ୍ 2026 ଉପରେ ଗୃହରେ ଆଲୋଚନା ହୋଇ ପାରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବିଲ୍ଟି ଗତକାଲି ଲୋକସଭାରେ ପାରିତ ହୋଇସାରିଛି। ଦେଶରେ ଏଚ୍ଆଇଭି ଆହ୍ୱାନର ମୁକାବିଲା ପରିପ୍ରେକ୍ଷୀରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଏଡ୍ସ ସଂଗଠନ ନାକୋ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏଚ୍ଆଇଭିକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ଉଦ୍ୟମ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜିଠାରୁ ଆରମ୍ଭ ହେଉଥିବା ସୁରକ୍ଷା ସଂକଳ୍ପ କର୍ମଶାଳା ଶୀର୍ଷକ ଏହି ଅଭିଯାନରେ ନାକୋର ଅତିରିକ୍ତ ସଚିବ ତଥା ମହାନିର୍ଦ୍ଦେଶକ ଡକ୍ଟର ରାକେଶ ଗୁପ୍ତା ଅଧ୍ୟକ୍ଷତା କରିବେ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ୟୁକ୍ରେନ୍ ଉପରେ ରୁଷ ଗତ 24 ଘଣ୍ଟା ମଧ୍ୟରେ ସର୍ବବୃହତ ଆକାଶମାର୍ଗ ଆକ୍ରମଣ କରିଛି। 948 ଡ୍ରୋନ୍ ମାଧ୍ୟମରେ ୟୁକ୍ରେନ୍ର ବିଭିନ୍ନ ଅଞ୍ଚଳ ଉପରେ ଏହି ଆକ୍ରମଣ ହୋଇଛି, ଫଳରେ ଅତି କମ୍ରେ 5 ଜଣଙ୍କର ମୃତ୍ୟୁ ହୋଇଛି। ଲୁଇବ୍ ସହରରେ 22 ଜଣ ଆହତ ହୋଇଥିବାବେଳେ ଏହି ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସେଠାକାର ମେୟର ସୂଚନା ଦେଇଛନ୍ତି। ୟୁକ୍ରେନ୍ର ଇଭାନୋ ଫ୍ରାଙ୍କିଭସ୍କ, ଭିନିସ୍ତିଆ ଏବଂ ଟେର୍ନୋପିଲ୍ ସହରକୁ ଲକ୍ଷ୍ୟ ରଖି ଆକାଶମାର୍ଗରୁ ଆକ୍ରମଣ ହୋଇଛି। ୟୁକ୍ରେନ୍ର ସହରଗୁଡ଼ିକ ଉପରେ ରୁଷ ପକ୍ଷରୁ କ୍ରମାଗତ ଆକ୍ରମଣ ଜାରି ରହିଛି। ଇରାନ୍ ଉପରେ ଆମେରିକା ଓ ଇସ୍ରାଏଲ୍ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ମଧ୍ୟସ୍ଥତାରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ସ୍ଥଗିତ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମଶୀର୍ଷକ ଧାରାବାହିକରେ ଆଜି କୃଷି ବୈଜ୍ଞାନିକ ଡକ୍ଟର ଅଶୋକ କୁମାର ସିଂଙ୍କ ସହ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ବିଜ୍ଞାନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀ ସିଂଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଉଛି। କାର୍ଯ୍ୟକ୍ରମଟି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେବ। ଶ୍ରୋତାମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ରେ ଏହି କାର୍ଯ୍ୟକ୍ରମ ଶୁଣିପାରିବେ। ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଆଜିଠାରୁ ଛତିଶଗଡ଼ରେ ଆରମ୍ଭ ହେଉଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ରାୟପୁରଠାରେ ଏହି ପ୍ରତିଯୋଗିତାର ଉଦ୍ଘାଟନ କରିବେ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 7ଟି ବର୍ଗରେ କ୍ରୀଡ଼ା ଅନୁଷ୍ଠିତ ହେବ। ସେଥିମଧ୍ୟରେ ଦୌଡ଼କୁଦ, ହକି, ଫୁଟବଲ, ତୀରଚାଳନା, କୁସ୍ତି, ଭାର ଉତ୍ତୋଳନ ଏବଂ ସନ୍ତରଣ ଆଦି ରହିଛି। ମାଲଖମ୍ବ ଏବଂ କବାଡ଼ିକୁ ମଧ୍ୟ ପ୍ରଦର୍ଶନୀ କ୍ରୀଡ଼ା ଭାବେ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଛତିଶଗଡ଼ର ରାୟପୁର, ଜଗଦଲପୁର ଏବଂ ଅମ୍ବିକାପୁରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 3000 ଜନଜାତି ପ୍ରତିଯୋଗୀ ଏବଂ ଅଧିକାରୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ 7ଟି ସଶକ୍ତ ଗୋଷ୍ଠୀ ଗଠନ କରାଯାଇଛି, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ପାଇପ୍ ମାଧ୍ୟମରେ ଗ୍ୟାସ୍ ଯୋଗାଣକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜାରି ହେଲା ନୂତନ ନିର୍ଦ୍ଦେଶନାମା। ଲୋକସଭାରେ ଆଜି ଅର୍ଥ ବିଲ୍ 2026 ଆଲୋଚନାର ଉତ୍ତର ପ୍ରଦାନ କରିବେ ଅର୍ଥମନ୍ତ୍ରୀ। ଏଚ୍ଆଇଭି ଆହ୍ୱାନର ମୁକାବିଲା ନେଇ ହାଇଦ୍ରାବାଦରେ ଆରମ୍ଭ ହେଉଛି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଏବଂ ଛତିଶଗଡ଼ରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।